ମିସ୍ ଓଡ଼ିଶାକୁ ଆପଣମାନଙ୍କୁ ସ୍ୱାଗତ। ଝିଅଟି ଯେତେବେଳେ ନିଜ ଘର ଛାଡ଼ି ଆଉ ଏକ ନୂଆ ପରିବାରକୁ ଯାଏ ତାକୁ ବହୁତ କିଛି ବଦଳାଇବାକୁ ପଡ଼ିଥାଏ, କାରଣ ସେ ଜଣଙ୍କ ଘରର ବୋହୂ ହୋଇସାରିଥାଏ। ତେଣୁ ଫ୍ରେଣ୍ଡସ୍, ଆଜିର ବିଷୟଟି ହେଉଛି ନୂଆ ପରିବାର ଭିତରେ ଜଣେ ନବବଧୂ କିପରି କଥାବାର୍ତ୍ତା କରିବା ଉଚିତ, ସେ ବିଷୟରେ ଆଜି ମୁଁ ଆପଣଙ୍କୁ କହିବି। କିନ୍ତୁ ଟିପ୍ସଟି କହିବା ପୂର୍ବରୁ, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ମଧୁର କଥା କହିବାକୁ ହେଲେ ପଇସା ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ମଧୁର କଥା ସମସ୍ତଙ୍କୁ ସୁଖ ଓ ଆନନ୍ଦ ଦେଇଥାଏ। କେତେକ କଥା କାହାକୁ ପ୍ରିୟ ଅଥବା ଅପ୍ରିୟ ଲାଗିପାରେ। ଅପ୍ରିୟ କଥା ପ୍ରାୟତଃ କେହି ଶୁଣିବାକୁ ପସନ୍ଦ କରିନଥାନ୍ତି। କର୍କଶ ବାଣୀ ବା କଟୁ କଥା କଣ୍ଟା ସଦୃଶ ଆଘାତ ଦେଇଥାଏ। ପ୍ରିୟବାଣୀ ସମସ୍ତଙ୍କୁ ସୁଖ ଓ ସନ୍ତୋଷ ଦେଇଥାଏ। ମଧୁରବାଣୀ ସମ୍ପର୍କ ଯୋଡ଼ିଥାଏ ଓ କଟୁକଥା ସମ୍ପର୍କ ଛିନ୍ନ କରିଥାଏ। ମନୁଷ୍ୟ ପାଟିରୁ କେତେବେଳେ କାଉ କର୍କଶ ସ୍ୱର ବାହାରିଥାଏ ତ କେତେବେଳେ କୋଇଲିର କଣ୍ଠସ୍ୱର। ମଧୁର କଥା କହୁଥିବା ବ୍ୟକ୍ତି ବା ନାରୀ ଲୋକଙ୍କୁ ସମସ୍ତେ ଆଦର କରନ୍ତି, କଟୁକଥା କହୁଥିବା ଲୋକଙ୍କୁ କେହି ଆଦର କରନ୍ତି ନାହିଁ। ଗୋସ୍ୱାମୀ ତୁଳସୀଦାସ କହିଛନ୍ତି, ଅମୃତ ବଚନ ବଶୀକରଣର ଶ୍ରେଷ୍ଠ ମହୌଷଧି। କର୍କଶ ବାଣୀ କହୁଥିବା ଲୋକମାନଙ୍କର ସ୍ୱଭାବ ହେଲା, ମୁଁ ଯାହା କହୁଛି ଠିକ୍ କହୁଛି, କାହାକୁ ତାହା ଭଲ ଲାଗୁ ବା ନ ଲାଗୁ। ଅପ୍ରିୟ ସତ୍ୟ କଥା କାହାରିକୁ ଭଲ ଲାଗିନଥାଏ। କଟୁବାଣୀ ଅଜସ୍ର ସ୍ୱରରେ ଶରୀରକୁ ବିଦ୍ଧ କରିଥାଏ। ମଧୁରବାଣୀ ସର୍ବଦା ଅମୃତ ତୁଲ୍ୟ ପରି ହୋଇଥାଏ। ତେବେ ଫ୍ରେଣ୍ଡସ୍, ଜାଣିଲେ ତ କ'ଣ ପାଇଁ ଜଣେ ନବବଧୂ ସର୍ବଦା ମଧୁର କଥା କହିବା ଦରକାର। ଆଶା କରୁଛି ଟିପ୍ସଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଧନ୍ୟବାଦ।